ନମସ୍କାର, ମୁଁ ଅରଣ୍ୟ ନଗରରୁ କହୁଛି, ଅଶୋକ କୁମାର ରାଉତ ପ୍ରେସିଡେଣ୍ଟ। ଅରଣ୍ୟ ନଗରରେ 29 ତାରିଖରେ ଗୋଟେ ମିଟିଂ ହେଇଥିଲେ, ମୁଁ ଡାକିଥିଲେ। ମିଟିଂରେ ଆମେ ଯାଇ ଆପଣଙ୍କର ଯୋଉ ଯୋଜନା ଥିଲା ରୋଡ, ଆମର କମ୍ପ୍ଲେନ୍ ଥିଲା ରୋଡ ଆଉ ଡ୍ରେନ ଆଉ ଅଳିଆ ଆବର୍ଜନା ସଫା କରିବା ପାଇଁ, ଯାହା ହଉ ବିଏମ୍ସି ୱାର୍ଡ ଅଫିସର ଆସିଥିଲେ, ଆପଣଙ୍କର କର୍ମଚାରୀ ବି ଆସିଥିଲେ, ଧନ୍ୟବାଦ। ଆମେ ସେଠି ବସିଲୁ, କିଛି ବି ଆମ ପାଇଁ ବହୁତ ସାହାଯ୍ୟ ସେ କରିଛନ୍ତି, ଥ୍ୟାଙ୍କ ୟୁ, ନମସ୍କାର। ନେକ୍ସଟ ଯାହା ବି ଆପଣଙ୍କର ମିଟିଂ କରନ୍ତି ବି ଯାହା ବି ହୁଅନ୍ତୁ, ଆମକୁ ଡାକନ୍ତୁ, ଆମେ ବି ଆପଣଙ୍କୁ ସଦାବେଳେ ହାତ ବଢ଼େଇବୁ। ଆମ ଦୁଃଖ ଶୁଣିଥିବାରୁ ଥ୍ୟାଙ୍କ ୟୁ।